ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ଦିନରେ ସୂରୁଜ ପୁଣି ଦିନରେ ସୂରୁଜ ପୁଣି ରାତିରେ ଚାନ୍ଦ ଆକାଶେ ରଚିଲେ ପରମାନନ୍ଦ ଦିନରେ ସୂରୁଜ ପୁଣି ରାତିରେ ଚାନ୍ଦ ଆକାଶେ ରଚିଲେ ପରମାନନ୍ଦ ସେଇ ତମର ଈଶ୍ୱର ନନ୍ଦ ତାକୁ ହୃଦେ ପାଇ ଲଭେ ଆନନ୍ଦ 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 କି ଆନନ୍ଦ ଦିନରେ ସୂରୁଜ ପୁଣି ରାତିରେ ଚାନ୍ଦ ଆକାଶେ ରଚିଲେ ପରମାନନ୍ଦ ଦିନରେ ସୂରୁଜ ପୁଣି ରାତିରେ ଚାନ୍ଦ ଆକାଶେ ରଚିଲେ ପରମାନନ୍ଦ ଆନନ୍ଦ 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 କି ଆନନ୍ଦ ଦିନରେ ସୂରୁଜ ପୁଣି ରାତିରେ ଚାନ୍ଦ ଆକାଶେ ରଚିଲେ ପରମାନନ୍ଦ ଦିନରେ ସୂରୁଜ ପୁଣି ରାତିରେ ଚାନ୍ଦ ଆକାଶେ ରଚିଲେ ପରମାନନ୍ଦ ବନ୍ଧୁ ଯାର ତାକୁ କି ଡର ସେ ତ ମୋର ସୁଖ ଦୁଃଖ ବନ୍ଧୁ ନିଜର ଏପରି ବନ୍ଧୁ ଯାର ତାକୁ କି ଡର ଝଡ଼ ବତାସକୁ ତାର ନାହିଁ ରେ ଡର ମୃତ୍ୟୁ ମୁଖରୁ ଟାଣି ଆଣେ ଈଶ୍ୱର ସେଇ ତ ମୋର ଈଶ୍ୱର ନନ୍ଦ ତାକୁ ହୃଦେ ପାଇ ଲଭେ ଆନନ୍ଦ 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 କି ଆନନ୍ଦ ଦିନରେ ସୂରୁଜ ପୁଣି ରାତିରେ ଚାନ୍ଦ ଆକାଶେ ରଚିଲେ ପରମାନନ୍ଦ ଦିନରେ ସୂରୁଜ ପୁଣି ରାତିରେ ଚାନ୍ଦ
ପରମାନନ୍ଦ ଆକାଶେ ରଚିଲେ ପରମାନନ୍ଦ ଆକାଶେ ରଚିଲେ ପରମାନନ୍ଦ।
ପର୍ସନାଲିଟି ଡିସଅର୍ଡ଼ର ବ୍ୟକ୍ତିତ୍ୱ ବିକାର। ପ୍ରିୟ ବନ୍ଧୁଗଣ ନମସ୍କାର, ଏବଂ ପୁଣି ଥରେ ଆପଣଙ୍କୁ ଆଜିର ଏ ସ୍ୱାସ୍ଥ୍ୟ ବିଷୟକ ସୂଚନାରେ ମୁଁ ସ୍ୱାଗତ କରୁଅଛି। ଆଜି ଆମେ ଜାଣିବା ବ୍ୟକ୍ତିତ୍ୱ ସମ୍ପର୍କରେ। ବ୍ୟକ୍ତିତ୍ୱ ଅନେକ ଗୁଣ, ସ୍ୱଭାବ, ବ୍ୟବହାର, ପ୍ରତିକ୍ରିୟା, ଆବେଗ, ମନୋବୃତ୍ତି, ଭାବ, ଅନୁଭବ, ଏହି ସମସ୍ତ ବହୁ ଗୁଣ ଅଭିଗୁଣର ସମାହାର। ଏହାର ଅର୍ଥ ବୁଝିହେଲେ ବି ବେଳେବେଳେ ଏହାକୁ ଭାଷାରେ ବଖାଣି କରିପାରିବା, ସମ୍ପୂର୍ଣ୍ଣ ଭାବେ କୌଣସି ମଣିଷର ବ୍ୟକ୍ତିତ୍ୱକୁ ଉପସ୍ଥାନ କରିବା କଷ୍ଟକର ହୋଇଥାଏ। ତେବେ ସେ କିପରି ଲୋକ, ତାଙ୍କର ବ୍ୟକ୍ତିତ୍ୱ କିପରି, ଏଭଳି ପ୍ରଶ୍ନରେ ଯେଉଁ ଉତ୍ତର ମିଳେ, ହୁଏତ ତାହା ବ୍ୟକ୍ତି ବିଶେଷଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱର କିଛି ଅଂଶ ହିଁ ସୂଚାଇଥାଏ। ବ୍ୟକ୍ତିତ୍ୱର ଶବ୍ଦର ଅର୍ଥ ଯେ ଅତ୍ୟନ୍ତ ବ୍ୟାପକ ଏବଂ ତାହା ସହଜରେ ଅନୁମେୟ। ସାଧାରଣତଃ ଅଧିକାଂଶ ଲୋକ ଅନ୍ୟମାନଙ୍କ ସହ ସମାଜରେ ଖାପ ଖୁଆଇ ଚଳିଥାନ୍ତି। ସେମାନଙ୍କ ବ୍ୟକ୍ତିତ୍ୱ ତାଙ୍କ ନିଜ ଉପରେ ବା ବିଶେଷ କରି ଅନ୍ୟମାନଙ୍କ ଉପରେ କୌଣସି ଅସୁବିଧା ସୃଷ୍ଟି କରିନଥାଏ। ତେବେ ବେଳେବେଳେ ଏହା ଅସହନୀୟ ହୋଇଯାଏ, ନକାରାତ୍ମକ ପ୍ରଭାବ ପକାଇଥାଏ, ଯାହାଫଳରେ ମାନସିକ ଅସୁବିଧା, ପରସ୍ପରର ସମ୍ପର୍କରେ ବାଧା, ଦୁଶ୍ଚିନ୍ତା, ଉତ୍ତେଜନା, ଆତୁରତା, କଟୁତା, ବିଶୃଙ୍ଖଳା, ଏ ସମସ୍ତ ଦେଖାଯାଇଥାଏ। ତେଣୁ ବ୍ୟକ୍ତିତ୍ୱ ଓ ତାର ବିକାର ସମ୍ପର୍କରେ ଜାଣିବା ଅତ୍ୟନ୍ତ ଆବଶ୍ୟକ। ମୁଖ୍ୟତଃ ମଣିଷଟି ଯେମିତି ସାଧାରଣରେ ଚିନ୍ତା କରେ, ଅନୁଭବ କରେ ଓ ବ୍ୟବହାର କରେ, ତାହା ତାହାର ବ୍ୟକ୍ତିତ୍ୱକୁ ସୂଚାଇଥାଏ। କିଶୋର ଅବସ୍ଥାରେ, ଶେଷ ଭାଗରେ ଓ ଅତ୍ୟନ୍ତ ଯୁବାବସ୍ଥାରେ ବ୍ୟକ୍ତିତ୍ୱର ବିକାଶ ସମ୍ପୂର୍ଣ୍ଣ ହୋଇଥାଏ, ଏବଂ ଏହା ଜୀବନ ସାରା ସାଧାରଣତଃ ଅପରିବର୍ତ୍ତିତ ରହିଥାଏ। ବିଭିନ୍ନ ଲୋକେ ଜଣେ ମଣିଷର ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ଦେଖିଥାନ୍ତି ଓ ସେମାନଙ୍କ ଧାରଣା ସେମାନଙ୍କ ନିଜ ଅନୁଭବ ଉପରେ ହିଁ ନ୍ୟସ୍ତ ରହେ। କେବଳ ଅତି ପାଖ ଲୋକେ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ସମ୍ପର୍କରେ ଜାଣିଥାନ୍ତି। ଯେଉଁ ଲୋକମାନଙ୍କର ବ୍ୟକ୍ତିତ୍ୱ ସାଧାରଣ ଭାବେ ବିକଶିତ ହୋଇନଥାଏ ବା ସେଥିରେ ଅଭିଗୁଣ ବିକାର ଦେଖାଯାଏ, ସେମାନଙ୍କ ସମ୍ପର୍କ ରଖିବାରେ, କାର୍ଯ୍ୟକ୍ଷେତ୍ରରେ ଅନ୍ୟମାନଙ୍କ ସହ ମିଳିମିଶି କାମ କରିବାରେ, ସାଙ୍ଗ ହେବାରେ, ବନ୍ଧୁତ୍ୱ ରକ୍ଷା କରିବାରେ ଅସୁବିଧା ଅନୁଭବ କରିଥାନ୍ତି। ଅନେକ ବେଳେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଥାନ୍ତି। ନିଜ ବ୍ୟବହାରରେ, କଥାରେ, ଭାଷାରେ, ଭାବରେ, ଚିନ୍ତାରେ କାବୁ ନଥାଏ। ଅନ୍ୟମାନଙ୍କୁ ଶୁଣିବା, ବୁଝିବା ସେମାନଙ୍କ ଦ୍ୱାରା ସମ୍ଭବ ହୁଏ ନାହିଁ। ସେମାନଙ୍କ ଦୃଷ୍ଟିଭଙ୍ଗା ବଦଳେ ନାହିଁ। ପରିସ୍ଥିତିକୁ, ଅନ୍ୟମାନଙ୍କୁ ଚଳାଇ ନେବା, ସୁଧାରିବା ହୁଏତ ସେମାନଙ୍କ ଦ୍ୱାରା ହୁଏ ନାହିଁ। ନିଜ କଥା ନ ରହିଲେ ଭାବ, ଭାଷା, ସମ୍ପର୍କ ବଦଳିଯିବା ଦେଖାଯାଏ। ଏସବୁ ଦ୍ୱାରା ଏପରି ବ୍ୟକ୍ତିମାନେ ଓ ସେମାନଙ୍କର ଆଖପାଖ ଲୋକେ ଅସନ୍ତୁଷ୍ଟ, ଚିନ୍ତିତ, ବ୍ୟସ୍ତିତ ଏବଂ ବିବ୍ରତ ରହିଥାନ୍ତି। ତାଛଡ଼ା ଏପରି ବ୍ୟକ୍ତିମାନେ ନିଜର ଓ ଅନ୍ୟର ହାନି କରିବାକୁ ପଛାନ୍ତି ନାହିଁ। ଏମାନଙ୍କଠାରେ ମାନସିକ ରୋଗ ଯଥା ଉଦାସ ରୋଗ, ମଦ ଏବଂ ନିଶାଦ୍ରବ୍ୟର ଆସକ୍ତି ଇତ୍ୟାଦି ଅଧିକ ମାତ୍ରାରେ ଦେଖାଯାଇଥାଏ। ବ୍ୟକ୍ତି ବିକାର ବିଭିନ୍ନ ପ୍ରକାର ଦେଖାଯାଇଥାଏ। କୌଣସି ବ୍ୟକ୍ତି ପାଖରେ ଏକାଧିକ ବ୍ୟକ୍ତିତ୍ୱ ବିକାରର ଲକ୍ଷଣ ଦେଖାଯାଇପାରେ। ନିମ୍ନରେ କିଛି ପ୍ରକାର ବ୍ୟକ୍ତି ବିକାରର ଆମେ ଉଦାହରଣ ଦେଖିବା। ପ୍ରଥମେ ହେଲା ସନ୍ଦେହ ବ୍ୟକ୍ତିତ୍ୱ। ଏପରି ବ୍ୟକ୍ତିମାନେ ଅନ୍ୟମାନେ ସେମାନଙ୍କ ସମ୍ପର୍କରେ ନିନ୍ଦା ଅପପ୍ରଚାର କରୁଥିବାରୁ ଭାବୁଥାନ୍ତି, ଅଳ୍ପ କଥାରେ ଦୂରେଇ ଯାଆନ୍ତି, ନିଜକୁ ଅନ୍ୟମାନଙ୍କ ଦ୍ୱାରା ବର୍ଜିତ ବୋଲି ଭାବନ୍ତି, କଥାକୁ ମାଜି ମୋଟା କରନ୍ତି, ତିଳକୁ ତାଳ କରନ୍ତି, କଥା ଭୁଲିପାରନ୍ତି ନାହିଁ। କେହି କେହି ଅନ୍ୟମାନଙ୍କଠୁ ନିଜଠୁ ଦୂରରେ ରଖନ୍ତି, ସାମାଜିକ ଓ ଭାଗବତ ଦୂରତା ବଜାଇ ରଖନ୍ତି, ପାରିବାରିକ ଓ ସାମାଜିକ ଅନୁଷ୍ଠାନ ସେମାନଙ୍କୁ ଭଲ ଲାଗେ ନାହିଁ, ନିଜ ଭାବନା ରାଜ୍ୟରେ ସେମାନେ ବ୍ୟସ୍ତ ରହନ୍ତି। ବେଳେବେଳେ ବିଭିନ୍ନ ପରିସ୍ଥିତିରେ କେମିତି ଭାଗବତ ପ୍ରତିକ୍ରିୟା ଦେଖାଯିବା କଥା ତାହା କେହି କେହି ଦେଖାଇ ପାରନ୍ତି ନାହିଁ। ସେମାନଙ୍କ କଥା, କାମ, ବ୍ୟବହାର ଓ ଭାବରେ ଅତ୍ୟନ୍ତ ଅଗ୍ରହଣୀୟ ହୋଇଥାଏ। ବେଳେବେଳେ ଏସବୁ ଅନ୍ୟମାନଙ୍କ ଦ୍ୱାରା ବୁଝାପଡ଼େ ନାହିଁ। ଭାବାତ୍ମକ ଦାରିଦ୍ର୍ୟ ଓ ଅପାରଗତା ଏମାନଙ୍କୁ ସାଧାରଣ ଲୋକମାନଙ୍କଠାରୁ ଅଲଗା କରିଦେଇଥାଏ। ଦ୍ୱିତୀୟ ହେଲା ଅସାମାଜିକ ବ୍ୟକ୍ତିତ୍ୱ। ଏପରି ଲୋକମାନେ ଅନ୍ୟମାନଙ୍କ ଭାବନା ମତକୁ ଖାତିର କରନ୍ତି ନାହିଁ, ଅଚିରେ ଅସନ୍ତୁଷ୍ଟ, ନିରାଶ ହୋଇଯାଆନ୍ତି ଓ ବେଳେବେଳେ କ୍ରୋଧ ପ୍ରକାଶ କରନ୍ତି, ଅନ୍ୟାୟ କାମ କରନ୍ତି, ସାମାଜିକ ରୀତିନୀତିକୁ ମାନନ୍ତି ନାହିଁ କି ସମ୍ମାନ ମଧ୍ୟ ଦିଅନ୍ତି ନାହିଁ। ସମ୍ପର୍କ ରକ୍ଷା କରିବାରେ ଇଚ୍ଛା ପ୍ରକାଶ କରନ୍ତି ନାହିଁ। ନ ବୁଝି ନ ଚିନ୍ତା କରି ଅନେକ କାମ କରି ବସନ୍ତି ଯାହାକି କ୍ଷତିକାରକ ହୋଇଥାଏ। ଭୁଲ କଲେ ବି ନିଜକୁ ଦୋଷୀ ମାନନ୍ତି ନାହିଁ। ନିଜ କାମ ପାଇଁ ଅସୁବିଧାର ପରିସ୍ଥିତିରେ ପଢ଼ିଲେ ମଧ୍ୟ ସେଥିରୁ ସେ କିଛି ଶିଖନ୍ତି ନାହିଁ, କୁକର୍ମ କରନ୍ତି। ଅନ୍ୟମାନଙ୍କୁ ଶାରୀରିକ ଓ ମାନସିକ ଆଘାତ ଦେବାକୁ ପଛାନ୍ତି ନାହିଁ। ହଁ ପ୍ରିୟ ବନ୍ଧୁଗଣ, ଆମେ ଆଜି ଦେଖିଆସୁଛୁ ସେହି ବ୍ୟକ୍ତିତ୍ୱ ସମ୍ପର୍କରେ। ଏମାନଙ୍କର ଦୁଇଟି ବିଷୟରେ ଆଜି ଆମେ ଦେଖିଲୁ। ଆମେ ଆଗାମୀ ଭାଗରେ ସେମାନଙ୍କର ଆଉ କି ପ୍ରକାର ଭାବରେ ବ୍ୟକ୍ତିତ୍ୱ ବିକାର ଅଛି ସେଗୁଡ଼ିକ ମଧ୍ୟ ଦେଖିବା। ଆଉ ସେ ପର୍ଯ୍ୟନ୍ତ ମୁଁ ଆପଣଙ୍କଠାରୁ ବିଦାୟ ନେଉଅଛି ଏବଂ ଆପଣଙ୍କ ନିମନ୍ତେ ଶୁଭକାମନା କରୁଅଛି। ପରମେଶ୍ୱର ଆପଣ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ, ତାହେଲେ ବହୁତ ଉତ୍ତମ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ମଧୁର ପିତାଙ୍କ ନାମରେ ଆପଣଙ୍କୁ ମୁଁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୈତାନ ହସ୍ତରୁ ଆପଣଙ୍କୁ ସେ ସୁରକ୍ଷାରେ ରଖନ୍ତୁ। ବିଶେଷ ଭାବରେ ବର୍ତ୍ତମାନ ଯେଉଁ କରୋନା ଭାଇରସ୍ ମହାମାରୀ ସାରା ପୃଥିବୀକୁ ଆପଣାର ପ୍ରଭାବ ଦେଖାଉଅଛି, ସେହି ପ୍ରଭାବରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ବିବାହ ଭୋଜି ଭାଗ ତିନି। ଭାଗ ଏକ, ଭାଗ ଦୁଇ ଆମେ ଆଲୋଚନା କରିସାରିଛୁ, ତାହେଲେ ଚାଲନ୍ତୁ ଏହି ଭାଗ ଶେଷ ଆଜି ଆମେ ଆଲୋଚନା କରିବା। ଯୀଶୁ ମାନବିକତାର ମହାନ ସହାନୁଭୂତି ସହ ସଂସ୍କାର କାର୍ଯ୍ୟ ଆରମ୍ଭ କଲେ। ସେ ଈଶ୍ୱରଙ୍କ ନିୟମ ପ୍ରତି ଅତ୍ୟଧିକ ସମ୍ମାନ ପ୍ରଦର୍ଶନ କରୁଥିବା ବେଳେ ସେ ଫାରୁସିମାନଙ୍କ ଧାର୍ମିକ ଧର୍ମକୁ ଭର୍ଜନା କରୁଥିଲେ ଏବଂ ଲୋକକୁ ବାନ୍ଧିଥିବା ଅଜ୍ଞାନ ନିୟମରୁ ମୁକ୍ତ କରିବାକୁ ଚେଷ୍ଟା କରିଥିଲେ। ସେ ଭିନ୍ନତାକୁ ଅଲଗା କରୁଥିବା ପ୍ରତିବନ୍ଧକକୁ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ। ସମାଜର ଶ୍ରେଣୀ ଯେପରି ସେ ପୁରୁଷମାନଙ୍କୁ ଗୋଟିଏ ପରିବାର ସନ୍ତାନ ଭାବରେ ଏକତ୍ର କରିପାରିବେ, ବିବାହ ଭୋଜିରେ ତାଙ୍କର ଉପସ୍ଥିତ ଏହାକୁ ପ୍ରଭାବିତ କରିବା ପାଇଁ ଏକ ପଦପକ୍ଷ ବୋଲି ପରିକଳ୍ପନା କରାଯାଉଥିଲା। ଈଶ୍ୱର ବାପ୍ତିଜିତ ଜହନଙ୍କୁ ମରୁଭୂମିରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ଯେପରି ସେ ପୁରୋହିତ ଏବଂ ରାବଣମାନଙ୍କ ପ୍ରଭାବରୁ ରକ୍ଷା ପାଇପାରିବେ ଏବଂ ଏକ ବିଶେଷ କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇପାରିବେ। କିନ୍ତୁ ତାଙ୍କ ଜୀବନର ତୀବ୍ରତା ଏବଂ ବିଚ୍ଛିନ୍ନତା ଲୋକଙ୍କ ପାଇଁ ଏକ ଉଦାହରଣ ନଥିଲା। ଜହନ ନିଜେ ତାଙ୍କ ଶ୍ରୋତାମାନଙ୍କୁ ସେମାନଙ୍କ ପୂର୍ବ କାର୍ଯ୍ୟ ତ୍ୟାଗ କରିବାକୁ ନିର୍ଦ୍ଦେଶ ଦେଇନଥିଲେ। ସେମାନଙ୍କୁ ଯେଉଁ ସ୍ଥାନକୁ ଡାକିଲେ ସେହି ସ୍ଥାନରେ ଈଶ୍ୱରଙ୍କ ପ୍ରତି ବିଶ୍ୱସ୍ତତା ଦ୍ୱାରା ସେମାନଙ୍କ ଅନୁତାପର ପ୍ରମାଣ ଦେବାକୁ ସେ ଆଦେଶ ଦେଲେ। ବନ୍ଧୁ, ଯୀଶୁ ଏହାର ସମସ୍ତ ରୂପରେ ଆତ୍ମସନ୍ତୋଷକୁ ଭର୍ଜନା କଲେ, ତଥାପି ସେ ତାଙ୍କ ପ୍ରକୃତିର ସାମାଜିକ ଥିଲେ। ସେ ସମସ୍ତ ଶ୍ରେଣୀର ଅତ୍ୟତ୍ୟ ଗ୍ରହଣ କଲେ, ଧନୀ ଏବଂ ଗରିବ, ଶିକ୍ଷିତ ଏବଂ ଅଜ୍ଞାନମାନଙ୍କ ଘରକୁ ପରିଦର୍ଶନ କଲେ ଏବଂ ସେମାନଙ୍କର ଚିନ୍ତାଧାରାକୁ ସାଧାରଣ ଜୀବନର ପ୍ରଶ୍ନଠାରୁ ଆଧ୍ୟାତ୍ମିକ ଏବଂ ଚିରନ୍ତନ ଜିନିଷକୁ ବୁଝାଇବାକୁ ଚେଷ୍ଟା କଲେ। ସେ କୌଣସି ଲାଇସେନ୍ସ ନେଇନଥିଲେ ବିସ୍ତାର କରିବାକୁ ଏବଂ ସାଂସାରିକ ଲେଭିଟିର କୌଣସି ଛାୟା ତାଙ୍କ ଆଚରଣରେ ବାଧା ସୃଷ୍ଟି କଲା ନାହିଁ। ତଥାପି ସେ ନିରୀହ ସୁଖର ଦୃଶ୍ୟରେ ଆନନ୍ଦ ପାଇଲେ ଏବଂ ତାଙ୍କ ଉପସ୍ଥିତ ଦ୍ୱାରା ସାମାଜିକ ସମାବେଶକୁ ଅନୁମତି ଦେଲେ। ଏକ ଜିହୁଦୀ ବିବାହ ଏକ ପ୍ରଭାବଶୀଳ ଘଟଣା ଥିଲା ଏବଂ ଏହାର ଆନନ୍ଦ ମନୁଷ୍ୟପୁତ୍ରଙ୍କୁ ଅସନ୍ତୁଷ୍ଟ ନଥିଲା। ଏହି ଭୋଜିରେ ଯୋଗ ଦେଇ ଯୀଶୁ ବିବାହକୁ ଈଶ୍ୱରୀୟ ଭାବରେ ସମ୍ମାନିତ କଲେ। ସଂସ୍ଥା ଉଭୟ ପୁରାତନ ଏବଂ ନୂତନ ନିୟମରେ ବିବାହ ସମ୍ପର୍କ ଖ୍ରୀଷ୍ଟ ଏବଂ ତାଙ୍କ ଲୋକଙ୍କ ମଧ୍ୟରେ ଥିବା କୋମଳ ଏବଂ ପବିତ୍ର ଏକତାକୁ ପ୍ରତିନିଧିତ୍ୱ କରୁଥିବା ନିୟୋଜିତ ହୋଇଥାଏ। ଯୀଶୁଙ୍କ ମନରେ ବିବାହ ଉତ୍ସବର ଆନନ୍ଦ ସେହି ଦିନର ଆନନ୍ଦକୁ ସୂଚାଇ ଥାଏ ଯେତେବେଳେ ସେ ନିଜ ବରକୁ ପିତାଙ୍କ ଘରକୁ ଆଣିବେ ଏବଂ ମୁକ୍ତିଦାତା ସହିତ ମୁକ୍ତ ହୋଇଥିବା ବ୍ୟକ୍ତି ମେଷ ଶାବକ ବିବାହ ଭୋଜରେ ବସିବେ। ଯେପରିକି ଯିଶାୟ ଭବିଷ୍ୟତ ବକ୍ତା ଯିଶାୟ 62:5-4 ସିପିନିୟ 3:17 ଆମେ ପାଉଅଛୁ, ଯୁବା ଲୋକ ଯେପରି କୁମାରୀକି ବିବାହ କରେ ସେପରି ତୁମ୍ଭର ପୁତ୍ରଗଣ ତୁମ୍ଭକୁ ବିବାହ କରିବେ। ପୁଣି ବର ଯେପରି କନ୍ୟାରେ ଆନନ୍ଦ କରେ ସେପରି ତୁମ୍ଭର ପରମେଶ୍ୱର ତୁମ୍ଭଠାରେ ଆନନ୍ଦ କରିବେ। ତୁମ୍ଭେ ପରିତ୍ୟାଗ ବୋଲି ଆଉ ନାମ ପାଇବ ନାହିଁ, କିଏ ବା ତୁମ୍ଭର ଦେଶ ଅନାଥ ବୋଲି ଆଉ ଡକାଯିବ ନାହିଁ, ମାତ୍ର ତୁମ୍ଭେ ହିତିତ୍ୱ ଓ ତୁମ୍ଭର ଦେଶ ବିଲିଆ ବା ବିଅଲା ବା ବିବାହିତ ନାମରେ ଖ୍ୟାତ ହେବ, କାରଣ ସଦାପ୍ରଭୁ ତୁମ୍ଭଠାରେ ସନ୍ତୋଷ ପାଆନ୍ତି ଓ ତୁମ୍ଭ ଦେଶ ବିବାହିତ ହେବ। ଏହିପରି ସଦାପ୍ରଭୁ ପରମେଶ୍ୱର ପ୍ରତିଜ୍ଞା କରନ୍ତି। ବନ୍ଧୁ, ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭର ମଧ୍ୟବର୍ତ୍ତୀ ଅଟନ୍ତି। ସେ ବୀର ଯିଏକି ପରିତ୍ରାଣ କରିବେ ସେ ତୁମ୍ଭ ବିଷୟରେ ପରମ ଆନନ୍ଦ କରିବେ। ସେ ଆପଣା ସ୍ନେହ ଭାବରେ ନିରବ ହେବେ, ସେ ଗାନ କରି ତୁମ୍ଭ ବିଷୟରେ ଉଲ୍ଲାସ କରିବେ। ଆଉ ମୁଁ ମହା ଜନତାର ଶବ୍ଦ ପରି ଏବଂ ବହୁ ଜଳ ପରି ଘୋର ମେଘ ଗର୍ଜନରେ ଶବ୍ଦ ପରି ଗୋଟିଏ ଶବ୍ଦ ଏହା କହିବାର ଶୁଣିଲି, ହାଲେଲୁୟା, କାରଣ ପ୍ରଭୁ ଆମମାନଙ୍କର ସର୍ବଶକ୍ତିମାନ ଈଶ୍ୱର ରାଜତ୍ୱ ଗ୍ରହଣ କରିଅଛନ୍ତି। ଯେପରି ଆମେ ପ୍ରକାଶିତ 19:6-8 ପଢ଼ିବା, ଏହିପରି ପବିତ୍ର ଶାସ୍ତ୍ରରେ ଆମେ ପାଉଅଛୁ, ଆସ ଆମ୍ଭେମାନେ ଆନନ୍ଦ ଓ ଉଲ୍ଲାସ କରୁ ଏବଂ ତାହାଙ୍କୁ ଗୌରବ ପ୍ରଦାନ କରୁ, କାରଣ ମେଷ ଶାବକଙ୍କ ବିବାହର ସମୟ ଉପସ୍ଥିତ ଆଉ ତାହାଙ୍କ କନ୍ୟା ଆପଣାକୁ ସଜ୍ଜିତ କରିଅଛି। ସେତେବେଳେ ସେ ମୋତେ କହିଲେ, ଲେଖ, ଯେଉଁମାନେ ମେଷ ଶାବକଙ୍କ ବିବାହ ଭୋଜିକୁ ନିମନ୍ତ୍ରଣ ସେମାନେ ଧନ୍ୟ। ଆଉ ସେ ମୋତେ କହିଲେ, ଏହିସବୁ ଈଶ୍ୱରଙ୍କ ସତ୍ୟ ବାକ୍ୟ। କେଡ଼େ ସୁନ୍ଦର ଭାବରେ ସଦାପ୍ରଭୁ ପରମେଶ୍ୱର ଆପଣା ଦାସକୁ ପ୍ରକାଶ କରି କହୁଅଛନ୍ତି, ପ୍ରିୟ ଶ୍ରୋତା, ଯେ ଯେଉଁମାନେ ସେହି ଭୋଜିକୁ ନିମନ୍ତ୍ରଣ କରାଯିବେ ସେମାନେ ଧନ୍ୟ। ସେହି ମେଷ ଶାବକଙ୍କ ବିବାହ ଭୋଜିକୁ ନିମନ୍ତ୍ରଣ କରାଯିବେ ସେମାନେ ଧନ୍ୟ। ଯୀଶୁ ପ୍ରତ୍ୟେକ ପ୍ରାଣରେ ଲେଖିଥିଲେ ଯେ ଯାହାଙ୍କୁ ତାଙ୍କ ରାଜ୍ୟକୁ ଡାକିବା ଆବଶ୍ୟକ, ସେ ଭିତରକୁ ଯାଇ ଲୋକଙ୍କ ହୃଦୟରେ ପହଞ୍ଚିଥିଲେ। ଯେଉଁମାନେ ସେମାନଙ୍କର ମଙ୍ଗଳ ଚାହାନ୍ତି ସେମାନଙ୍କୁ ସର୍ବସାଧାରଣର ଖୋଜିଲେ। ରାସ୍ତାଘାଟ, ଘରୋଇ ଘରେ, ଡଙ୍ଗାରେ, ସଚିବାଳୟରେ, ହ୍ରଦରେ, ହ୍ରଦ୍ରକୂଳ ଏବଂ ବିବାହ ଭୋଜିରେ ସେମାନଙ୍କୁ ଖୋଜିଲେ। ସେମାନଙ୍କୁ ଭେଟିଲେଣି ବୃତ୍ତି ଏବଂ ସେମାନଙ୍କ ଧର୍ମନିରପେକ୍ଷ କାର୍ଯ୍ୟରେ ଆଗ୍ରହ ପ୍ରକାଶ କଲେ। ବନ୍ଧୁ, ସେ ପରିବାରକୁ ଆଣି ତାଙ୍କ ନିର୍ଦ୍ଦେଶକୁ ଘରକୁ ନେଇଗଲେ। ତାଙ୍କର ଈଶ୍ୱରଙ୍କ ଉପସ୍ଥିତିରେ ସେମାନଙ୍କ ନିଜ ଘର, ତାଙ୍କର ଦୃଢ଼ ବ୍ୟକ୍ତିଗତ ସହାନୁଭୂତି ହୃଦୟ ଜିତିବାରେ ସାହାଯ୍ୟ କଲା। ସେ ପ୍ରାୟତଃ ମରାମତି କରୁଥିଲେ, ଏକାକୀ ପ୍ରାର୍ଥନା ପାଇଁ ପର୍ବତ, କିନ୍ତୁ ଏହା ତାଙ୍କ ପାଇଁ ଏକ ପ୍ରସ୍ତୁତି ଥିଲା। ସକ୍ରିୟ ଜୀବନରେ ପୁରୁଷମାନଙ୍କ ମଧ୍ୟରେ ପରିଶ୍ରମ, ଏହି ରୀତିରୁ ସେ ବାହାରକୁ ଆସିଲେ। ରୋଗୀଙ୍କୁ ମୁକ୍ତ କରିବା, ଅଜ୍ଞାନମାନଙ୍କୁ ଶିକ୍ଷା ଦେବା ଏବଂ ଶିଙ୍କୁଳି ଭାଙ୍ଗିବା, ସୈତାନର ବନ୍ଧୀମାନଙ୍କ ଠାରୁ ବ୍ୟକ୍ତିଗତ ଯୋଗାଯୋଗ ଏବଂ ସଂଗଠନ ଦ୍ୱାରା ହିଁ ଯୀଶୁ ତାଙ୍କୁ ତାଲିମ ଦେଇଥିଲେ। ଶିଷ୍ୟମାନେ ବେଳେବେଳେ ସେମାନଙ୍କୁ ଶିଖାଇଲେ ସେମାନଙ୍କ ମଧ୍ୟରେ ବସିଥିଲେ। ପାତ୍ୟତ୍ୟ ବେଳେବେଳେ ସମୁଦ୍ରକୂଳରେ କିମ୍ବା ସେମାନଙ୍କ ସହିତ ଚାଲିବା ସମୟରେ ବାଟରେ ସେ ଈଶ୍ୱରଙ୍କ ରାଜ୍ୟର ରହସ୍ୟ ପ୍ରକାଶ କଲେ। ସେ ଆଜି ପୁରୁଷମାନଙ୍କ ପରି ଉପଦେଶ ଦେଇନାହାନ୍ତି। ବନ୍ଧୁ, ଯେଉଁଠାରେ ହୃଦୟ ଖୋଲା ଥିଲା ଈଶ୍ୱରୀୟ ବାର୍ତ୍ତା ଗ୍ରହଣ କର। ସେ ମାର୍ଗର ସତ୍ୟଗୁଡ଼ିକୁ ପ୍ରକାଶ କଲେ। ପରିତ୍ରାଣ ସେ ନିଜ ଶିଷ୍ୟମାନଙ୍କୁ ଏହି ତାହା କରିବାକୁ ଆଦେଶ ଦେଲେ ନାହିଁ, କିନ୍ତୁ କହିଲା ମୋର ଅନୁସରଣ କର। ସେ ଦେଶ ଏବଂ ସହର ଦେଇ ଯାତ୍ରା ସମୟରେ ସେ ଲୋକମାନଙ୍କୁ କିପରି ଶିକ୍ଷା ଦେଲେ ତାହା ଦେଖିବା ପାଇଁ ସେମାନଙ୍କୁ ସାଙ୍ଗରେ ନେଇଗଲେ। ସେମାନଙ୍କ ଆଗ୍ରହକୁ ତାଙ୍କ ସହିତ ଯୋଡ଼ିଥିଲେ ଏବଂ ସେମାନେ ତାଙ୍କ ସହିତ ଏକତ୍ର ହୋଇଥିଲେ। କାମ ସ୍ୱାର୍ଥ ସହିତ ନିଜକୁ ଯୋଡ଼ିବାରେ କୃଷ୍ଣଙ୍କ ଉଦାହରଣ, ଯେଉଁମାନେ ତାଙ୍କ ବାକ୍ୟ ପ୍ରଚାର କରନ୍ତି ଏବଂ ସମସ୍ତଙ୍କ ଦ୍ୱାରା ମାନବିକତା ଅନୁସରଣ କରାଯିବା ଉଚିତ, ଯେଉଁମାନେ ତାଙ୍କ ଅନୁଗ୍ରହରେ ସୁସମାଚାର ଗ୍ରହଣ କରିଅଛନ୍ତି, ଆମେ ତ୍ୟାଗ କରିବା ଉଚିତ ନୁହେଁ। ସାମାଜିକ ଯୋଗାଯୋଗ ଆମେ ନିଜକୁ ଅନ୍ୟମାନଙ୍କ ଠାରୁ ଅଲଗା କରିବା ଉଚିତ ନୁହେଁ। ଜହନ ସମସ୍ତ ଶ୍ରେଣୀର ପହଞ୍ଚିବା ପାଇଁ ଆଦେଶ ଦେଇଥିଲେ। ସେମାନେ କେଉଁଠାରେ ଅଛନ୍ତି ଆମେ ସେମାନଙ୍କୁ ଭେଟିବା ଆବଶ୍ୟକ। ଆମକୁ ନିଜ ଇଚ୍ଛାରେ ଖୋଜିବେ, ନମ୍ରରୁ ଏକାକୀ ନୁହେଁ। ମନୁଷ୍ୟର ହୃଦୟ ହେଉଛି ଈଶ୍ୱରୀୟ ସତ୍ୟ ଦ୍ୱାରା ସ୍ପର୍ଶ। ଆଉ ଏକ କ୍ଷେତ୍ର ଅଛି ଶ୍ରମର ନମ୍ର ଏହା ହୋଇପାରେ, କିନ୍ତୁ ସମ୍ପୂର୍ଣ୍ଣ ଭାବରେ ପ୍ରତିଜ୍ଞାକାରୀ ଏହା ମିଳିଥାଏ ବିନମ୍ର ଗୃହ ଓ ମହାନ ମହଲରେ, ଅତ୍ୟତରେ ବୋର୍ଡ଼ ଏବଂ ନିରୀହ ସାମାଜିକ ଉପଭୋଗ ପାଇଁ ସମାଦେଶରେ। କୃଷ୍ଣଙ୍କ ଶିଷ୍ୟ ଭାବରେ ଆମେ ଜଗତ ସହିତ ମିଶିବା ନାହିଁ, କେବଳ ଆନନ୍ଦକୁ ଭଲ ପାଇବା, ମୂର୍ଖତାରେ ସେମାନଙ୍କ ସହିତ ଏକା ହେବା। ଏହିପରି ସଂଗଠନଗୁଡ଼ିକ କେବଳ କ୍ଷତି ଘଟାଇପାରେ। ପାପ ଦ୍ୱାରା ଆମେ କଦାପି ମଞ୍ଜୁର ଦେବା ଉଚିତ ନୁହେଁ। ଆମ ବାକ୍ୟ, ଆମ ଆରାମ କାର୍ଯ୍ୟ, ଆମର ନିରବତା କିମ୍ବା ଆମର ଉପସ୍ଥିତି, ଯେଉଁଠାରେ ଆମର ତ୍ରାଣକର୍ତ୍ତାଙ୍କ ମୂଲ୍ୟବନତା, କିନ୍ତୁ ଯେଉଁମାନେ ସେମାନଙ୍କର ସଂରକ୍ଷଣ କରିବାକୁ ଚେଷ୍ଟା କରନ୍ତି, ଧର୍ମ ଏହାକୁ ପଥର କାନ୍ଥରେ ଲୁଚାଇ ମୂଲ୍ୟବାନ ସୁଯୋଗ ହରାଇଥାଏ। ଭଲ କାମ କରିବା ସାମାଜିକ ସମ୍ପର୍କ ମାଧ୍ୟମରେ ଖ୍ରୀଷ୍ଟିଆନ ଆସେ। ବିଶ୍ୱ ସହିତ ଯୋଗାଯୋଗରେ ସମସ୍ତେ ଯିଏ ଈଶ୍ୱରଙ୍କୁ ଗ୍ରହଣ କରନ୍ତି, ଆଲୋକ ହେଉଛି ଯେଉଁମାନେ ଜାଣନ୍ତି ନାହିଁ ସେମାନଙ୍କ ପଥକୁ ଉଜ୍ଜ୍ୱଳ କରିବା। ଜୀବନର ଆଲୋକମାନେ ସମସ୍ତେ ଯୀଶୁଙ୍କ ସାକ୍ଷୀ ହେବା ଉଚିତ। ସାମାଜିକ ଶକ୍ତି ପବିତ୍ର ଖ୍ରୀଷ୍ଟଙ୍କ ଅନୁଗ୍ରହ ଦ୍ୱାରା ପ୍ରାଣ ଜିତିବାରେ ଉନ୍ନତ ହେବା ଆବଶ୍ୟକ। ତ୍ରାଣକର୍ତ୍ତା ଦୁନିଆକୁ ଦେଖିବା ଯେ ଆମେ ସ୍ୱାର୍ଥ ନୁହେଁ, ଆମର ନିଜର ସ୍ୱାର୍ଥ, କିନ୍ତୁ ଆମେ ଅନ୍ୟମାନଙ୍କୁ ଆମର ଆଶୀର୍ବାଦ ବାଣ୍ଟିବାକୁ ଇଚ୍ଛା କରୁ। ଏହା ସୁବିଧା ସେମାନେ ଦେଖିବା ଯେ ଆମର ଧର୍ମ ଆମକୁ ସୃଷ୍ଟି କରେ ନାହିଁ। ବନ୍ଧୁ, ଅସନ୍ତୁଷ୍ଟ କିମ୍ବା ଯେଉଁମାନେ ଖ୍ରୀଷ୍ଟଙ୍କୁ ପାଇଛନ୍ତି ବୋଲି ପ୍ରମାଣ କରନ୍ତି ମନୁଷ୍ୟର ହିତ ପାଇଁ ଯିଏ ଯେପରି କରିଥିଲେ, ଆମେ ବିଶ୍ୱକୁ କଦାପି ମିଥ୍ୟା ଭାବନା ଦେବା ଉଚିତ ନୁହେଁ। ଖ୍ରୀଷ୍ଟିଆନମାନେ ଏକ ଦୁଃଖ ଅସନ୍ତୁଷ୍ଟ ଲୋକ ଯଦି ଆମର ଆଖି ଉପରେ ଥାଏ, ଯୀଶୁ ଆମେ ଜଣେ ଦୟାଳୁ ମୁକ୍ତିଦାତାଙ୍କ ଦେଖିବା ଏବଂ ଆଲୋକ ଧରିବା ତାଙ୍କ ମୁଖରୁ, ଯେଉଁଠାରେ ତାଙ୍କର ଆତ୍ମା ରାଜତ୍ୱ କରନ୍ତି ସେଠାରେ ଶାନ୍ତି ଅଛି ଏବଂ ଆନନ୍ଦ ଅଛି। ଶ୍ରୋତା, ଖ୍ରୀଷ୍ଟ ତାଙ୍କ ଅନୁଗାମୀମାନଙ୍କ ଉପରେ ସନ୍ତୁଷ୍ଟ ହୁଅନ୍ତି ଯେତେବେଳେ ସେମାନେ ତାହା ଦେଖନ୍ତି। ମାନବ ସେମାନଙ୍କ ଈଶ୍ୱରୀୟ ପ୍ରକୃତିରେ ଅଂଶୀଦାର ଅଟନ୍ତି। ସେମାନେ ମୂର୍ତ୍ତି ନୁହନ୍ତି, କିନ୍ତୁ ଜୀବନ ପୁରୁଷ ଓ ସ୍ତ୍ରୀ। ସେମାନଙ୍କ ହୃଦୟ କାକରର ଦ୍ୱାରା ସତେଜ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ସେହି ସଦାପ୍ରଭୁ ଯେ କି ଆଲୋକ, ସେହି ସଦାପ୍ରଭୁ ଯେ କି ପ୍ରଭୁ, ତାହାଙ୍କଠାରେ ଆମେ ନିର୍ଭର କରି, ତାହାଙ୍କଠାରେ ଆମେ ବିଶ୍ୱାସ କରି, ତାହାଙ୍କ ବାକ୍ୟକୁ ଆମେ ବିଶ୍ୱାସ କରିବା ଆଉ ତାହାଙ୍କ ବାକ୍ୟକୁ ଆଗକୁ ନେବା। ଏହି ଆଶାରେ ଚାଲନ୍ତୁ, ନିଜକୁ ସମର୍ପଣ କରି ସେହି ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ, ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତଙ୍କ ଦ୍ୱାରା ଆମମାନଙ୍କୁ ଶୁଣାଇଲ, ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର, ଯେପରିକି ସେହି ବାକ୍ୟ ଅନୁସାରେ ଆମେ ରହିପାରିବୁ। ପ୍ରଭୁ ଆମ ପାପ ସବୁ କ୍ଷମା କର। ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବି କ୍ଷମା ଅଛି ଶୁଣି ଗ୍ରହଣ କର, ଆମେନ୍।
ଆକାଶ ପୃଥିବୀ ଲୋପ ପାଇବ, ପ୍ରଭୁଙ୍କ ବାକ୍ୟ କେବେ ଲୋପ ନ ହେବ। ଆକାଶ ପୃଥିବୀ ଲୋପ ପାଇବ, ପ୍ରଭୁଙ୍କ ବାକ୍ୟ କେବେ ଲୋପ ନ ହେବ। ତାହାଙ୍କ ମୁଖରୁ ଯେତେ ନିଶ୍ରୁତ କଦାପି ସେ ବାକ୍ୟ ଲୋପ ନ ହେବ। ଆକାଶ ପୃଥିବୀ ଲୋପ ପାଇବ, ପ୍ରଭୁଙ୍କ ବାକ୍ୟ କେବେ ଲୋପ ନ ହେବ।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পছন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র, বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org।